ప్రయోజనాలంటే ప్రచార కార్య శిశువులకు దీర్ఘం లెక్కి ప్రచార కార్య జోరుతారు. 12 పర్యంత పిల్లలకు ప్రభుత్వం కోసం ఈ కదలికం తెలియదు. బీజీసీ రెండు ప్రసిద్ధ బంగ్లాదేశ్ కంపెనీకి రజ్వానా చౌధరీ పనిచేకు సమ్మానజనక పద్మశ్రీ పురస్కారం ప్రదానం. ఉచ్చశిక్షా క్షేత్రంలో విశ్వమన్నతలు భారతర ప్రదర్శనకు ఉచ్చాదింపు బలి కలిచింది ప్రధానమంత్రి మోదీ. ఏవై ఆసంతో చదివిన పర్యంత పూర్వ భారతర గ్రీష్మ ప్రవాహ జరిగిందని పణిపాద విభజన పేర్కొన్నారు. ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ ହେବାକୁ ଆଉ ମାତ୍ର 2 ଦିନ ବାକି ଥିବାବେଳେ ରାଜନୈତିକ ଦଳର ଶୀର୍ଷ ନେତାମାନେ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ର୍ୟାଲି ଓ ରୋଡ୍ ଶୋ କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର ପ୍ରୟାସ ଚଳାଇଛନ୍ତି. ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ବିରୋଧୀମାନଙ୍କୁ ସମାଲୋଚନା କରି କହିଛନ୍ତି ସେମାନେ ପରିବାରବାଦରେ ସମ୍ପୃକ୍ତ ଅଛନ୍ତି ଏବଂ ତୁଷ୍ଟିକରଣ ରାଜନୀତି କରୁଛନ୍ତି. ଗତକାଲି ଉତ୍ତରପ୍ରଦେଶର ଅଲିଗଡ଼ରେ ଏକ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି ଦେଶରେ ଦାରିଦ୍ର୍ୟ ଦୂରୀକରଣ ଏବଂ ଦୁର୍ନୀତି ଓ ପରିବାରବାଦକୁ ମୂଳପୋଛ କରିବାର ସମୟ ଆସିଛି. କଂଗ୍ରେସ ଓ ସମାଜବାଦୀ ପାର୍ଟି ଭଳି ଦଳ ସବୁବେଳେ ତୁଷ୍ଟିକରଣ ରାଜନୀତି କରିଛନ୍ତି ଏବଂ ଦେଶର ସଂଖ୍ୟାଲଘୁଙ୍କ ରାଜନୈତିକ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ କିଛି କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଏସ୍ପି ସୁପ୍ରିମୋ ମାୟାବତୀ ଗତକାଲି ବୁଲନ୍ଦସର ଜିଲ୍ଲାରେ ଏକ ରାଜନୈତିକ ର୍ୟାଲିରେ ବିଜେପିକୁ ଟାର୍ଗେଟ୍ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ବିଜେପି ଏପରି ଏକ ଦଳ ଯିଏ କେବଳ ଜମିବାଦୀରେ ବିଶ୍ୱାସ କରେ ଏବଂ ବାସ୍ତବରେ କୌଣସି କାମ କରେ ନାହିଁ। ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ସହ ଦଳର ଅନ୍ୟ କର୍ମକର୍ତ୍ତାମାନେ ମଥୁରା ଓ ଫତେପୁର ସିକ୍ରି ଅଞ୍ଚଳରେ ଦଳୀୟ କର୍ମୀଙ୍କ ସହ ବୈଠକ କରିବା ଏବଂ ଘର ଘର ବୁଲି ପ୍ରଚାର କରିଥିଲେ। ଚଳିତ ମାସ 25 ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବ। ପରଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଏବଂ ଚଳିତ ମାସ 29 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଜାମ୍ମୁ କାଶ୍ମୀର ସମେତ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 96 ଲୋକସଭା ଆସନ ପାଇଁ ମତଦାନ ହେବ। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ 12 ପର୍ଯ୍ୟନ୍ତ ପିଲାମାନଙ୍କୁ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହିତ ସିଟ୍ ଆବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛି। ମହାନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ 12 କମ୍ ବୟସର ପିଲାମାନେ ସେମାନଙ୍କ ପିତାମାତା ଏବଂ ଅଭିଭାବକଙ୍କ ସହ ଏକତ୍ର ଯାତ୍ରା କରିପାରୁନଥିବା ନେଇ ଅନେକ ଉଦାହରଣ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ବର୍ତ୍ତମାନ ବିମାନ ପରିବହନ ସର୍କୁଲାରରେ ଉପଯୁକ୍ତ ପରିବର୍ତ୍ତନ କରାଯାଇଛି। ପ୍ରସିଦ୍ଧ ବାଂଲାଦେଶୀ କଣ୍ଠଶିଳ୍ପୀ ରେଜୱାନା ଚୌଧୁରୀ ବାନ୍ଧାଙ୍କୁ ଗତକାଲି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ନାଗରିକ ପ୍ରତିଷ୍ଠା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2024 ବର୍ଷ ପାଇଁ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। କଳାକ୍ଷେତ୍ରରେ ଅବଦାନ ପାଇଁ ରେଜୱାନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ବାଂଲାଦେଶର ଜଣେ ଦକ୍ଷ ବୃତ୍ତିଗତ ଗାୟିକା ରେଜୱାନା ରବୀନ୍ଦ୍ର ସଙ୍ଗୀତର ଜଣେ ଉତ୍ସର୍ଗୀକୃତ ଅଧ୍ୟାପକ। ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ସେ ବୈଷ୍ଣବ ଜନତ ଗାଇଥିଲେ। ସେ ବର୍ତ୍ତମାନ ଢାକା ବିଶ୍ୱବିଦ୍ୟାଳୟର ନୃତ୍ୟ ବିଭାଗର ପ୍ରଫେସର ଏବଂ ପ୍ରତିଷ୍ଠାତା ଅଧ୍ୟକ୍ଷ ଅଛନ୍ତି। ରବୀନ୍ଦ୍ର ସଙ୍ଗୀତକୁ କେନ୍ଦ୍ର କରି ସେ ଢାକାର ଏକ ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟ ସୂର୍ଯ୍ୟଧାରା ଚଳାଉଛନ୍ତି। ସେ ରବୀନ୍ଦ୍ର ସଙ୍ଗୀତ ଉପରେ ପୁସ୍ତକ ମଧ୍ୟ ଲେଖିଛନ୍ତି। ସେ ବିଶ୍ୱଭାରତୀ ଶାନ୍ତିନିକେତନର ପୂର୍ବତନ ଛାତ୍ର। ଜାମ୍ମୁ କାଶ୍ମୀରର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ଡିଜିଟାଲ ଦସ୍ତଖତ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସାଧାରଣ ଅଭିଯୋଗ ଓ ପେନ୍ସନ୍ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ ଏ ବିଷୟରେ ସମୀକ୍ଷା କରାଯିବା ପରେ ଇ ଅଫିସ୍ ଅନ୍ତର୍ଗତ ଡିଜିଟାଲ ଦସ୍ତଖତ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟାଳୟର ବିଲିଂ ଅଫିସର ଓ ଏହି ବାହ୍ୟର ଉପରିସ୍ଥ ଅଧିକାରୀଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର ସମ୍ବଳିତ ଇ ହସ୍ତାକ୍ଷର ବ୍ୟବସ୍ଥା ରହିଛି। ଏହି ପଦକ୍ଷେପ ଗ୍ରହଣ କରିବାର ଉଦ୍ଦେଶ୍ୟ ହେଉଛି ସମ୍ପୂର୍ଣ୍ଣ ଡିଜିଟାଲ ଭାବରେ କାର୍ଯ୍ୟ କରିବା ସହ ବିଭିନ୍ନ କାର୍ଯ୍ୟଶୈଳୀକୁ ତ୍ୱରାନ୍ୱିତ କରିବା। ଚଳିତ ବର୍ଷ ଜୁନ୍ 1 ଏହି ବ୍ୟବସ୍ଥା 100% ଭାବେ ଲାଗୁ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ହନୁମାନ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଭଗବାନ ହନୁମାନଙ୍କୁ ମନେ ପକାଇ କହିଛନ୍ତି ଚିତ୍ପାବନ ପୁତ୍ରଙ୍କ ସମର୍ପଣ ସବୁବେଳେ ରାମଙ୍କ ସମସ୍ତ ଭକ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବ। ମହାପ୍ରଭୁଙ୍କ ଆଶୀର୍ବାଦରେ ବିକଶିତ ଭାରତର ସଂକଳ୍ପକୁ ନୂଆ ଶକ୍ତି ମିଳିବ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚଶିକ୍ଷା କ୍ଷେତ୍ରରେ ସଦ୍ୟତମ କ୍ୱାଟରଲି ସାଇମନ୍ସ ୟୁଏସ୍ ବିଶ୍ୱମାନଙ୍କରେ ଭାରତର ପ୍ରଦର୍ଶନକୁ ଉତ୍ସାହଜନକ ବୋଲି କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଯେ ଭବିଷ୍ୟତରେ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଦ୍ୱାରା ଭାରତର ଯୁବଶକ୍ତି ଉପକୃତ ହୋଇପାରିବେ। ଗବେଷଣା ଶିକ୍ଷଣ ଓ ଉଦ୍ଭାବନ ଉପରେ ସରକାର ବ୍ୟାପକ ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କ୍ୟୁଏସ୍ର ସିଇଓ ମୁଜିଓ କ୍ୱାଟାରଲିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଆସନ୍ତା କିଛି ସପ୍ତାହ ମଧ୍ୟରେ କ୍ୟୁଏସ୍ ଭାରତୀୟ ଉଚ୍ଚଶିକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ସଦ୍ୟତମ କ୍ୟୁଏସ୍ ୱାର୍ଲଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ର ଫଳାଫଳ ପ୍ରଦାନ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଚଳିତ ବର୍ଷ ସମସ୍ତ G20 ରାଷ୍ଟ୍ର ମଧ୍ୟରେ ସର୍ବୋଚ୍ଚ ପ୍ରଦର୍ଶନ ଉନ୍ନତି କରିଛି ଏବଂ ବିଶ୍ୱର ସବୁଠାରୁ ଦ୍ରୁତ ବିସ୍ତାରିତ ଗବେଷଣା କେନ୍ଦ୍ର ମଧ୍ୟରୁ ଅନ୍ୟତମ ହୋଇପାରିଛି। ୟୁରୋପୀୟ ସଂଘ ପକ୍ଷରୁ ନୂତନ ଭିସା ନିୟମ ଜାରି କରାଯାଇଛି। ଏହାଦ୍ୱାରା ଭାରତରୁ ବାରମ୍ଭାର ଆସୁଥିବା ଯାତ୍ରୀମାନେ ଦୀର୍ଘ ବୈଧତା ସହିତ ଏକାଧିକ ପ୍ରବେଶ ଭିସା ପାଇଁ ଆବେଦନ କରିପାରିବେ ଏବଂ ଅନ୍ତୃଷ୍ଟି ୟୁରୋପୀୟ ଦେଶକୁ ସହଜରେ ଯାତ୍ରା କରିପାରିବେ। ୟୁରୋପୀୟ ସଂଘର ପ୍ରତିନିଧି ଦଳ ଘୋଷଣା କରିଥିବା ଏହି ନିୟମ ଦ୍ୱାରା ନିୟମିତ ଭାରତୀୟ ଯାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥାରେ ଭିସା ପାଇବା ସହଜ ହେବ। ପ୍ରତିନିଧି ଦଳ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଭାରତୀୟ ନାଗରିକମାନେ ଗତ 3 ବର୍ଷ ମଧ୍ୟରେ 2 ଭିସା ହାସଲ କରିବା ପରେ ଏବଂ ଆଇନଗତ ଭାବେ ବ୍ୟବହାର କରିବା ପରେ ବର୍ତ୍ତମାନ ସେମାନଙ୍କୁ 2 ବର୍ଷ ପାଇଁ ବୈଧ ଦୀର୍ଘମିଆଦୀ ଭିସା ପ୍ରଦାନ କରାଯାଇପାରିବ। ପାସ୍ପୋର୍ଟର ଯଥେଷ୍ଟ ବୈଧତା ରହିଲେ ସାଧାରଣତଃ 2 ବର୍ଷର ଭିସା ପରେ 5 ବର୍ଷର ଭିସା ଦିଆଯିବ। ଏହି ଭିସାର ବୈଧତା ଅବଧି ମଧ୍ୟରେ ନାଗରିକମାନେ ଭିସାମୁକ୍ତ ନାଗରିକଙ୍କ ଭଳି ଯାତ୍ରା ଅଧିକାର ଉପଭୋଗ କରିବେ। ଭାରତରେ ଅବସ୍ଥାପିତ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ହର୍ଭେ ଡେଲ୍ଫିନ୍ ଏହି ନୂତନ ନିୟମକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ସହ ଲୋକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଦିଗରେ ୟୁରୋପୀୟ ସଂଘ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟମାନଙ୍କ ପାଇଁ ଏହି ନୂତନ ଅନୁକୂଳ ଭିସା ବ୍ୟବସ୍ଥା ଭାରତ ୟୁ କମନ୍ ଏଜେଣ୍ଡା ଅନ୍ ମାଇଗ୍ରେସନ୍ ଆଣ୍ଡ ମୋବିଲିଟିର ଏକ ଅଂଶ ଭାବରେ ଆସିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆଜି ମଧ୍ୟାହ୍ନ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32 ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ବାଦ ଅପରାହ୍ନ 4:00 ପ୍ରସାରଣ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପୂର୍ବ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଏବଂ ବୁଧବାରଠାରୁ ଏହାର ପ୍ରକୋପ ବୃଦ୍ଧି ପାଇବ। ଗାଙ୍ଗେୟ ପଶ୍ଚିମବଙ୍ଗରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଓଡ଼ିଶା ପୂର୍ବ ଉତ୍ତରପ୍ରଦେଶ ପଶ୍ଚିମ ଉତ୍ତରପ୍ରଦେଶ ବିହାର ଏବଂ ଝାଡ଼ଖଣ୍ଡର କେତେକ ସ୍ଥାନରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି। ଗତ କିଛିଦିନ ହେବ ଓଡ଼ିଶା ରାୟଲସୀମା ଗାଙ୍ଗେୟ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ବିଦର୍ଭ ଛତିଶଗଡ଼ ଦକ୍ଷିଣ ପଶ୍ଚିମ ମଧ୍ୟପ୍ରଦେଶ ତେଲଙ୍ଗାନା ଓ ଉପକୂଳ ଆନ୍ଧ୍ରପ୍ରଦେଶର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା 42.45 ଡିଗ୍ରୀ ମଧ୍ୟରେ ରହିଛି। ଅନ୍ୟପକ୍ଷରେ ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପର୍ତ୍ତୁଗୀଜ ନାଗରିକତା ହାସଲ କରିବା ପରେ ଭାରତୀୟ ପାସ୍ପୋର୍ଟ ରଦ୍ଦ ହୋଇଥିବା ଗୋଆ ଓ ଦାମନ ଦୁଇର ବ୍ୟକ୍ତିବିଶେଷଙ୍କୁ ପାସ୍ପୋର୍ଟ ପ୍ରତ୍ୟାହାର ଆଦେଶ ଜାରି କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପାସ୍ପୋର୍ଟ ଅଫିସକୁ ନିର୍ଦ୍ଦେଶ ଦେଇଛି। ପର୍ତ୍ତୁଗୀଜ ଜାତୀୟତା ଆଇନ ଅନୁଯାୟୀ ପର୍ତ୍ତୁଗୀଜ ନାଗରିକତା ହାସଲ କରିଥିବା ଏବଂ ଆତ୍ମସମର୍ପଣ ପ୍ରମାଣପତ୍ର ପରିବର୍ତ୍ତେ ଆଞ୍ଚଳିକ ପାସ୍ପୋର୍ଟ ଅଫିସ ଦ୍ୱାରା ପ୍ରତ୍ୟାହାର ଆଦେଶ ଜାରି କରାଯାଇଥିବା ଭାରତର ପୂର୍ବ ପର୍ତ୍ତୁଗୀଜ ଅଞ୍ଚଳ ଗୋଆ ଦାମନ ଏବଂ ଦିଲ୍ଲୀ ଆସିଥିବା ଭାରତୀୟ ନାଗରିକଙ୍କ କ୍ଷେତ୍ରରେ ଆତ୍ମସମର୍ପଣ ପ୍ରମାଣପତ୍ର ବଦଳରେ ଏକ ବିକଳ୍ପ ଦସ୍ତାବିଜ ଭାବରେ ଗ୍ରହଣ କରିବାକୁ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ 2 ଦିନ ବାକି, ପ୍ରଚାର କାର୍ଯ୍ୟ ଜୋରଦାର। 12 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଅଭିଭାବକଙ୍କ ସହ ସିଟ୍ ଆବଣ୍ଟନ କରିବାକୁ ଡିଜିସିଏର ନିର୍ଦ୍ଦେଶ। ପ୍ରସିଦ୍ଧ ବାଂଲାଦେଶୀ କଣ୍ଠଶିଳ୍ପୀ ରୋଜୁଆନ ଚୌଧୁରୀ ରାମ୍ୟାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱମାନ୍ୟତାର ଭାରତର ପ୍ରଦର୍ଶନକୁ ଉତ୍ସାହଜନକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆସନ୍ତା 4 ପର୍ଯ୍ୟନ୍ତ ପୂର୍ବ ଭାରତରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ।